ବିଚାରକତା ବାର ପର୍ବ ଅନନ୍ତର ଇଫ୍ରିୟମ୍ ଲୋକମାନେ ଏକତ୍ର ହୋଇ ଉତ୍ତର ଦିଗକୁ ଗମନ କଲେ। ପୁଣି ସେମାନେ ଜିପ୍ତହକୁ କହିଲେ, ତୁମେ ଅମନ ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ପାରି ହେବାବେଳେ ତୁମ୍ଭ ସଙ୍ଗେ ଯିବା ପାଇଁ ଆମ୍ଭମାନଙ୍କୁ କାହିଁକି ଡାକିଲ ନାହିଁ? ଆମ୍ଭେମାନେ ତୁମ୍ଭ ଉପରେ ତୁମ୍ଭ ଘର ଅଗ୍ନିରେ ଦଗ୍ଧ କରିବା। ତେବେ ଜିପ୍ତହ ସେମାନଙ୍କୁ କହିଲେ, ଅମନ ସନ୍ତାନଗଣ ସହିତ ମୋର ଓ ମୋ ଲୋକମାନଙ୍କର ବଡ଼ ବିବାଦ ହୋଇଥିଲା, ପୁଣି ମୁଁ ତୁମ୍ଭମାନଙ୍କୁ ଡାକନ୍ତେ ତୁମ୍ଭେ ସେମାନଙ୍କ ହସ୍ତରୁ ଆମ୍ଭକୁ ଉଦ୍ଧାର କଲ ନାହିଁ, ଆଉ ତୁମ୍ଭେମାନେ ମୋତେ ଉଦ୍ଧାର କଲ ନାହିଁ। ଏହା ଦେଖି ମୁଁ ଆପଣା ପ୍ରାଣ ଆପଣା ହସ୍ତରେ ଘେନି ଅମନ ସନ୍ତାନଗଣ ବିରୁଦ୍ଧରେ ପାର ହୋଇଗଲି। ତ ସଦାପ୍ରଭୁ ସେମାନଙ୍କୁ ମୋର ହସ୍ତରେ ସମର୍ପଣ କଲେ, ଏହେତୁ ତୁମ୍ଭେମାନେ ଆଜି କାହିଁକି ମୋ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲ? ତେବେ ଜିପ୍ତହ ଗିଲିୟଦର ସମସ୍ତ ଲୋକଙ୍କୁ ଏକତ୍ର କରି ଇଫ୍ରିୟମ୍ ସହିତ ଯୁଦ୍ଧ କଲେ। ତହିଁରେ ଗିଲିୟଦୀୟ ଲୋକମାନେ ଇଫ୍ରିୟମ୍କୁ ପରାସ୍ତ କଲେ, କାରଣ ସେମାନେ କହିଲେ, ହେ ଇଫ୍ରିୟମ୍ ଓ ମନସ୍ଥିର ମଧ୍ୟବର୍ତ୍ତୀ ଗିଲିୟଦୀୟମାନେ, ତୁମେମାନେ ଇଫ୍ରିୟମ୍ର ପଳାତକ ଲୋକ। ପୁଣି ଗିଲିୟଦୀୟ ଲୋକମାନେ ଇଫ୍ରିୟମ୍ମାନଙ୍କ ନିକଟସ୍ଥ ଜର୍ଦ୍ଦନ ଘାଟ ହସ୍ତଗତ କଲେ। ତହିଁରେ ଇଫ୍ରିୟମ୍ର ପଳାତକ କୌଣସି ଲୋକ ଯେତେବେଳେ ଆମ୍ଭକୁ ପାର ହୋଇଯିବାକୁ ଦିଅ ବୋଲି କହିଲା, ସେତେବେଳେ ଗିଲିୟଦୀର ଲୋକମାନେ ତାହାକୁ ପଚାରିଲେ, ତୁମ୍ଭେ କି ଇଫ୍ରିୟମ୍ ଲୋକ? ଯେବେ ସେ କହିଲା ନା, ତେବେ ସେମାନେ ତାହାକୁ କହିଲେ, କହ ତ ସିଧାଲେତ୍। ତହିଁରେ ସେ କହିଲା, ସିଧାଲେତ୍, କାରଣ ସେ ତା ଶୁଦ୍ଧ ରୂପେ ଉଚ୍ଚାରଣ କରିପାରିଲା ନାହିଁ। ତେବେ ସେମାନେ ତାହାକୁ ଧରି ଜର୍ଦ୍ଦନ ଘାଟରେ ବଧ କଲେ, ଆଉ ସେହି ସମୟରେ ଇଫ୍ରିୟମ୍ର 42,000 ଲୋକ ମାରା ପଡ଼ିଲେ। ଜିପ୍ତହ 6 ବର୍ଷ ଇସ୍ରାଏଲ୍ର ବିଚାର କଲେ। ଇଏ ଉତ୍ତାରେ ଗିଲିୟଦ୍ ଜିପ୍ତହ ମଲେ ଓ ଗିଲିୟଦୀୟ ଏକ ନଗରରେ କବର ପାଇଲେ। ତା ଉତ୍ତାରେ ବୈତଲହିମୀୟ ସବ୍ସନ୍ ଇସ୍ରାଏଲ୍ର ବିଚାର କଲେ। ତାଙ୍କର 30 ପୁତ୍ର ଥିଲେ, ସେ 30 କନ୍ୟା ବାହାର ଦେଲେ ଓ ଆପଣା ପୁତ୍ରମାନଙ୍କ ପାଇଁ 30 କନ୍ୟା ବାହାରୁ ଆଣିଲେ। ସେ 7 ବର୍ଷ ଇସ୍ରାଏଲ୍ର ବିଚାର କଲେ। ଏ ଉତ୍ତାରେ ଇପ୍ସନ୍ ମଲେ ଓ ବୈତଲହେମ୍ରେ କବର ପାଇଲେ। ତାହା ଉତ୍ତାରେ ସବ୍ଲିନିୟ ଏଲୋନ୍ ଇସ୍ରାଏଲ୍ର ବିଚାର କଲେ। ସେ 10 ବର୍ଷ ଇସ୍ରାଏଲ୍ ବିଚାର କଲେ। ଏ ଉତ୍ତାରେ ସବ୍ଲିନିୟ ଏଲୋନ୍ ମଲେ ଓ ସବ୍ଲୁନ୍ ଦେଶସ୍ଥ ଅୟାଲୋନ୍ରେ କବର ପାଇଲେ। ତାହା ଉତ୍ତାରେ ଫିରିଆଥିନିୟ ହିଲୋନ୍ର ପୁତ୍ର ଅବଦୋନ୍ ଇସ୍ରାଏଲ୍ର ବିଚାର କଲେ, ଆଉ ତାହାର 40 ପୁତ୍ର ଓ 30 ପୌତ୍ର ଥିଲେ। ସେମାନେ 70 ଗର୍ଦ୍ଧବ ଚଢ଼ିଲେ। ପୁଣି ସେ 8 ବର୍ଷ ଇସ୍ରାଏଲ୍ର ବିଚାର କଲେ। ଏ ଉତ୍ତାରେ ଫିରିୟଥିନିୟ ହିଲୋନ୍ର ପୁତ୍ର ଅବଦୋନ୍ ମଲେ ଓ ଅମାଲିକୀୟ ପର୍ବତମୟ ଦେଶ ଅନ୍ତର୍ଗତ ଇଫ୍ରିୟମ୍ ଦେଶସ୍ଥ ଫିରିୟଥିନରେ କବର ପାଇଲେ।